ആകാശവാണി. സംവാദ പഠിച്ചു സുഭാഷ ചന്ദ്ര ശതപഥി. മുഖ്യ സംവാദ: ଆମେରିକା ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ରାଷ୍ଟ୍ର ମୁଖ୍ୟମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ରୂପାନ୍ତରିତ ଭାରତ ଡିଜିଟାଲ ଇଣ୍ଡିଆ ଭିଜନର ଅଂଶ ବୋଲି କହିଲେ ଗୁଗୁଲ ସିଇଓ ସୁନ୍ଦର ପିଚାଇ. ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ଦଶମ ସମ୍ମିଳନୀ ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ. ଜାମ୍ମୁ କାଶ୍ମୀର ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରଚାର ଶେଷ. ଏବଂ ଇସ୍ରାଏଲ ଆକ୍ରମଣରେ ଲେବାନନରେ 100 ମୃତ, 400ରୁ ଉର୍ଦ୍ଧ ଆହତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତର ଦ୍ୱିତୀୟ ଦିନରେ ନ୍ୟୁୟର୍କରେ ଜାତିସଂଘର 79ତମ ସାଧାରଣ ପରିଷଦ ଅଧିବେଶନ ଅବସରରେ ନେପାଳ ପ୍ରଧାନମନ୍ତ୍ରୀ, କୁଏତ କ୍ରାଉନ୍ ପ୍ରିନ୍ସ ଏବଂ ପାଲେଷ୍ଟାଇନ୍ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ଭାରତ ଓ ନେପାଳ ମଧ୍ୟରେ ଅନନ୍ୟ ଏବଂ ଘନିଷ୍ଠ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଛନ୍ତି। ବିକାଶ, ଭାଗିଦାରୀ, ଜଳବିଦ୍ୟୁତ୍ ସହଯୋଗ, ଲୋକଙ୍କ ମଧ୍ୟରେ ସମ୍ପର୍କ ଏବଂ ଭୌତିକ, ଡିଜିଟାଲ୍ ଓ ଶକ୍ତି କ୍ଷେତ୍ରରେ ଯୋଗାଯୋଗ ବୃଦ୍ଧି ସମେତ ବିଭିନ୍ନ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଉପରେ ଉଭୟ ଆଲୋଚନା ବେଳେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ତର୍ଜାତୀୟ ସୌର ମେଣ୍ଟରେ ନେପାଳ ପୂର୍ଣ୍ଣ ସଦସ୍ୟ ଭାବରେ ସାମିଲ ହୋଇଥିବା 101ତମ ଦେଶ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ଆଞ୍ଚଳିକ ପ୍ରତିକ୍ରିୟା ଉପରେ ଉଭୟ ଗୁରୁତ୍ୱାରୋପ କରିଛନ୍ତି। ପଡ଼ୋଶୀ ପ୍ରଥମ ନୀତି ଅଧୀନରେ ନେପାଳ ଭାରତର ଏକ ପ୍ରାଥମିକ ଅଂଶୀଦାର। ବୈଠକରେ ଭାରତର ପଡ଼ୋଶୀ ପ୍ରଥମ ନୀତିକୁ ଆଗକୁ ବଢ଼ାଇବା ପାଇଁ ଭାରତ ଓ ନେପାଳ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ ଭାବ ବିନିମୟ ପରମ୍ପରା ଜାରି ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କୁଏତର କ୍ରାଉନ୍ ପ୍ରିନ୍ସ ଶେଖ୍ ସବା ଖାଲିଦ୍ ଅଲ୍ ହମାଦ୍ ଅଲ୍ ସବାଙ୍କୁ ଭେଟି ଆଲୋଚନା କରିଛନ୍ତି। କୁଏତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଭାରତ ସର୍ବାଧିକ ଗୁରୁତ୍ୱ ଦେଉଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ଉଭୟ ନେତା ଦୁଇ ଦେଶ ମଧ୍ୟରେ ସୁଦୃଢ଼ ଐତିହାସିକ ସମ୍ପର୍କ ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ସ୍କରଣ କରିଛନ୍ତି। ଶକ୍ତି ଏବଂ ଖାଦ୍ୟ ନିରାପତ୍ତା ଆବଶ୍ୟକତାକୁ ନେଇ ଦୁଇ ଦେଶ ପରସ୍କରକୁ ସହଯୋଗ କରୁଥିବାରୁ ସେମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଦେଶର ସର୍ବବୃହତ୍ ପ୍ରବାସୀ ଗୋଷ୍ଠୀ କୁଏତରେ ଭାରତୀୟ ସମ୍ପ୍ରଦାୟର କଲ୍ୟାଣ ସୁନିଶ୍ଚିତ କରିଥିବାରୁ ପ୍ରଧାନମନ୍ତ୍ରୀ କ୍ରାଉନ୍ ପ୍ରିନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପାଲେଷ୍ଟାଇନ୍ର ରାଷ୍ଟ୍ରପତି ମହମ୍ମଦ ଆବାସଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗାଜାରେ ଦେଖାଦେଇଥିବା ମାନବିକ ସଂକଟ ଏବଂ ଏହି ଅଞ୍ଚଳର ସୁରକ୍ଷା ପରିସ୍ଥିତି ନେଇ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ପାଲେଷ୍ଟାଇନ୍କୁ ନିରନ୍ତର ମାନବିକ ସହାୟତା ଏବଂ ଅତୁଟ ସମର୍ଥନକୁ ଦୋହରାଇଛନ୍ତି। ଇସ୍ରାଏଲ ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ନୀତିଗତ ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଏବଂ ଅସ୍ତ୍ରବିରତି, ବନ୍ଧକମାନଙ୍କୁ ମୁକ୍ତ କରିବା ଓ କୂଟନୈତିକ ଆଲୋଚନା ପଥକୁ ଫେରିବା ପାଇଁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନ୍ୟୁୟର୍କଠାରେ ଆମେରିକାର ଶୀର୍ଷ କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ଏକ ଗୋଲ୍ଟେବୁଲ୍ ବୈଠକରେ ଆଲୋଚନା କରିଛନ୍ତି। ବୈଠକ ପରେ ଗୁଗୁଲ୍ର ସିଇଓ ସୁନ୍ଦର ପିଚାଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୂପାନ୍ତରିତ ଭାରତ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହା ହେଉଛି ଡିଜିଟାଲ ଇଣ୍ଡିଆ ଭିଜନ ବୋଲି ସେ କହିଛନ୍ତି। ଶ୍ରୀ ପିଚାଇ କହିଛନ୍ତି, ଶ୍ରୀ ମୋଦି କମ୍ପାନୀଗୁଡ଼ିକୁ ଭାରତରେ ନିର୍ମାଣ ଏବଂ ଡିଜାଇନିଂ ଜାରି ରଖିବାକୁ ପ୍ରୋହାହିତ କରିଛନ୍ତି। ସେ କହିଛନ୍ତି, ପିକ୍ସେଲ ଫୋନ୍ ଭାରତରେ ନିର୍ମାଣ କରାଯାଉଥିବାରୁ ଗୁଗୁଲ ଏଥିପାଇଁ ଗର୍ବିତ। ଶ୍ରୀ ପିଚାଇ କହିଛନ୍ତି, କୃତ୍ରିମ ବୁଦ୍ଧିମତା ଏଆଇ ଭାରତକୁ ଏପରି ଭାବରେ ରୂପାନ୍ତରିତ କରିପାରିବ ଯାହା ଦେଶର ଲୋକମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ଶ୍ରୀ ମୋଦି ଚିନ୍ତା କରୁଛନ୍ତି। ଡାଟା ସେଣ୍ଟର, ଶକ୍ତି ଏବଂ ପୁଞ୍ଜିନିବେଶ ଆଦି କ୍ଷେତ୍ରରେ ଭାରତର ପରିବର୍ତ୍ତନକୁ ସୁନିଶ୍ଚିତ କରିବା ପାଇଁ ଶ୍ରୀ ମୋଦି ଭିତ୍ତିଭୂମି ବିଷୟରେ ଚିନ୍ତା କରୁଛନ୍ତି। ଶ୍ରୀ ପିଚାଇ କହିଛନ୍ତି, ଗୁଗୁଲ ଅନେକ କାର୍ଯ୍ୟକ୍ରମ ଏବଂ ଭାଗିଦାରୀ ସ୍ଥାପନ କରିଛି। ଗୁଗୁଲ ସିଇଓ କହିଛନ୍ତି ଯେ ଏଆଇ ଯେଉଁ ସୁଯୋଗ ସୃଷ୍ଟି କରିବ ସେ ଦୃଷ୍ଟିରୁ ମୋଦିଙ୍କର ଏକ ସ୍ୱଷ୍ଟ ଦୃଷ୍ଟିକୋଣ ରହିଛି। ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ଦଶମ ସମ୍ମିଳନୀ ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଏହା ଦୁଇ ଦିନ ଧରି ଚାଲିବ। ଭାରତ ଆଞ୍ଚଳିକ ଶାଖାର ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ଅଧ୍ୟକ୍ଷ ଥିବା ଲୋକସଭା ବାଚସ୍କତି ଓମ୍ ବିର୍ଲା ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 46 ଜଣ ପ୍ରିଜାଇଡିଂ ଅଫିସର, 4 ଅଧ୍ୟକ୍ଷ, 25 ବାଚସ୍ପତି, 3 ଉପାଧ୍ୟକ୍ଷ ଏବଂ 14 ଉପବାଚସ୍ପତିଙ୍କ ସମେତ ସେମାନଙ୍କର ପ୍ରମୁଖ ସଚିବ, ସଚିବ ଏବଂ ତାଙ୍କ ସହ ଥିବା ଅଧିକାରୀମାନେ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ନିରନ୍ତର ଏବଂ ସମାବେଶୀ ବିକାଶ ହାସଲରେ ବିଧାନ ପରିଷଦର ଭୂମିକା। ଏହି ଅବସରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ବିଧାନସଭାଗୁଡ଼ିକୁ ଅଧିକ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଯୋଗାଯୋଗ ପ୍ରଯୁକ୍ତି ଏବଂ ମାଧ୍ୟମ ଲୋକଙ୍କ ଜୀବନର ଅଂଶ ପାଲଟିଥିବାରୁ ସମସ୍ତେ ମିଳିମିଶି ଦେଶର ବିଧାନସଭାଗୁଡ଼ିକୁ ଏକ ନୂତନ ଦୃଷ୍ଟିକୋଣ ଦେବା ଉଚିତ, ଯାହାଦ୍ୱାରା ବିକାଶର ସୁଫଳରୁ ବଞ୍ଚିତ ଲୋକଙ୍କୁ ବିକାଶର ମୁଖ୍ୟ ସ୍ରୋତକୁ ଅଣାଯାଇପାରିବ ବୋଲି ଶ୍ରୀ ବିର୍ଲା ଆଶାବ୍ୟକ୍ତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଏହି ପର୍ଯ୍ୟାୟରେ 5 ଜିଲ୍ଲାର 26 ବିଧାନସଭା ଆସନ ଲାଗି ଆସନ୍ତା 25 ତାରିଖରେ ମତଦାନ ଗ୍ରହଣ କରାଯିବ। ଜାମ୍ମୁ ଅଞ୍ଚଳର ରିଆସି, ରାଜୌରୀ ଏବଂ ପୁଞ୍ଚ, କାଶ୍ମୀର ଘାଟିର ଶ୍ରୀନଗର ଏବଂ ବଡ଼ଗାମ ଜିଲ୍ଲା, ଜାମ୍ମୁ ସମ୍ଭାଗର ରାଜୌରୀ, ପୁଞ୍ଚ ଏବଂ ରିଆସି ଜିଲ୍ଲାର 11 ବିଧାନସଭା ଆସନ ଲାଗି ମତଦାନ ହେବ। ଜାମ୍ମୁ କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ 25,78,000 ଉର୍ଦ୍ଧ୍ୱ ଭୋଟର 249 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରାୟ 1,20,000 ନୂଆ ଭୋଟର ସାମିଲ ହେବେ। ଜାମ୍ମୁ କାଶ୍ମୀର ବିଧାନସଭା ଲାଗି 3 ପର୍ଯ୍ୟାୟରେ ନିର୍ବାଚନ କରାଯାଉଛି। ଭୋଟ ଗଣନା ଅକ୍ଟୋବର 8 ତାରିଖରେ କରାଯିବ। ଇତିମଧ୍ୟରେ ରାଜନୈତିକ ଦଳଗୁଡ଼ିକ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଚାର କାର୍ଯ୍ୟ ଜୋରଦାର କରିଛନ୍ତି। ତୃତୀୟ ପର୍ଯ୍ୟାୟ ମତଦାନ ଅକ୍ଟୋବର 1 ହେବ। ରାଜନୈତିକ ଦଳଗୁଡ଼ିକର ନେତାମାନେ ମତଦାତାମାନଙ୍କୁ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ନେଇ ରାଲି ଏବଂ ରୋଡ୍ ଶୋ କରୁଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ରାଷ୍ଟ୍ରୀୟ ପୋଷଣ ମାସ ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ପୋଷଣ ସମ୍ବନ୍ଧରେ ସଚେତନତା ଏବଂ ସୁସ୍ଥ ଭାରତ ନିର୍ମାଣ ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ହେବାକୁ ଥିବା ଆଲୋଚନାରେ ସଫଦରଜଙ୍ଗ ହସ୍କିଟାଲର ଡାକ୍ତର ରୂପାଲି ମଲ୍ଲିକ ଶ୍ରୋତାମାନଙ୍କ ପ୍ରଶ୍ନର ଉତ୍ତର ଦେବେ। ଏହି କାର୍ଯ୍ୟକ୍ରମରେ ଶ୍ରୋତାମାନେ ଗର୍ଭବତୀ ମହିଳା, ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ମା, ଯୁବତୀ ଏବଂ ଶିଶୁମାନଙ୍କ ପୋଷଣ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ବିଶେଷଜ୍ଞମାନଙ୍କୁ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-234-2150 ଓ 011-233-1444 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 92890940044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଇସ୍ରାଏଲ୍ର ଆକ୍ରମଣରେ ଲେବାନନରେ 100 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 400 ଅଧିକ ଆହତ ହୋଇଛନ୍ତି। ଇସ୍ରାଏଲ୍ ସେନା କହିଛି ଆଜି ସକାଳଠାରୁ ଲେବାନନର ପ୍ରାୟ 300 ସ୍ଥାନରେ ଆକ୍ରମଣ କରାଯାଇଥିଲା। ଅନ୍ୟପକ୍ଷରେ ଉତ୍ତର ଇସ୍ରାଏଲ୍ ଅଞ୍ଚଳରେ ହିଜିବୁଲା ପକ୍ଷରୁ ଏକାଧିକ ରକେଟ୍ ମାଡ଼ କରାଯାଇଛି। ଦକ୍ଷିଣ ଲେବାନନ ଅଞ୍ଚଳରେ ଇସ୍ରାଏଲ୍ ସାମରିକ ଘାଟି ଏବଂ ଲଜିଷ୍ଟିକ୍ ଗୋଦାମଗୁଡ଼ିକ ଉପରେ ରକେଟ୍ ମାଡ଼ କରିଥିଲା। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି ଲେବାନନ ପକ୍ଷରୁ 35 ରକେଟ୍ ନିକ୍ଷେପ କରାଯାଇଛି। କେତେକ ସ୍ଥାନରେ ରକେଟ୍ଗୁଡ଼ିକୁ ଇସ୍ରାଏଲ୍ର ବାୟୁସେନା ଧ୍ୱଂସ କରିଥିବାବେଳେ ଅନ୍ୟ କେତେକ ସ୍ଥାନରେ ଏହା କ୍ଷତି ଘଟାଇଛି। ଝାଡ଼ଖଣ୍ଡରେ ଆଦିବାସୀ ସମ୍ପ୍ରଦାୟ ସହ ଜେଏମ୍ଏମ୍, ଆର୍ଜେଡି, କଂଗ୍ରେସ ମେଣ୍ଟ ବିଶ୍ୱାସଘାତକତା କରୁଛି ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ବିଜେପି ଏକମାତ୍ର ଦଳ ଯିଏକି ଆଦିବାସୀ ଏବଂ ଝାଡ଼ଖଣ୍ଡ କଲ୍ୟାଣ ପାଇଁ ପ୍ରତିଶ୍ରତିବଦ୍ଧ। ଖୁଣ୍ଟିଠାରେ ପରିବର୍ତ୍ତନ ରାଲିକୁ ସମ୍ବୋଧନ କରି ଶ୍ରୀ ନଡ୍ଡା କହିଛନ୍ତି ଜନଜାତି ସମ୍ପ୍ରଦାୟର ସଂଖ୍ୟା 44%ରୁ 28%କୁ ହ୍ରାସ ପାଇଛି। ରୋହିଙ୍ଗ୍ୟାଙ୍କ ସମେତ ଅନୁପ୍ରବେଶକାରୀମାନେ ଜମି ଜବରଦଖଲ କରି ଆଦିବାସୀଙ୍କୁ ବିବାହ କରୁଛନ୍ତି ଏବଂ ଜେଏମ୍ଏମ୍ ସେମାନଙ୍କୁ ଭୋଟ୍ ପାଇଁ ପ୍ରୋହାହିତ କରୁଛି। ଆମେରିକା ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ରାଷ୍ଟ୍ର ମୁଖ୍ୟମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରୂପାନ୍ତରିତ ଭାରତ ଡିଜିଟାଲ୍ ଇଣ୍ଡିଆ ଭିଜନର ଅଂଶ ବୋଲି କହିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ। ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର 10ମ ସମ୍ମିଳନୀ ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ। ଏବଂ ଇସ୍ରାଏଲ୍ ଆକ୍ରମଣରେ ଲେବାନନରେ 100 ମୃତ, 400 ଉର୍ଦ୍ଧ୍ୱ ଆହତ। ସମ୍ବାଦ ଶେଷ ହେଲା।